ଦ୍ୱିତୀୟ ସାମୁଏଲ ଅଧ୍ୟାୟ ଷୋହଳ। ଅନନ୍ତର ଦାଉଦ ଉଠାଣି ଶୃଙ୍ଗ ପାର ହୋଇ କିଞ୍ଚିତ ଅଗ୍ରସର ହେଲା ଉତ୍ତାରେ ଦେଖ, ମଫିବସତ୍ର ଦାସ ଶିବ ସଜ୍ଜିତ ଦୁଇ ଗର୍ଦ୍ଧବ ସଙ୍ଗେ କରି ତାଙ୍କୁ ଭେଟିଲା। ସେହି ଗର୍ଦ୍ଧବମାନଙ୍କ ଉପରେ 200 ରୋଟି, 100 ପେଣ୍ଡା ଦ୍ରାକ୍ଷାଫଳ ଓ 100 ଗ୍ରୀଷ୍ମକାଳୀନ ଫଳ ଓ 1 କୁମ୍ପା ଦ୍ରାକ୍ଷାରସ ଥିଲା। ତହିଁରେ ରାଜା ଶିବକୁ କହିଲେ, ଏସବୁରେ ତୁମ୍ଭର ଅଭିପ୍ରାୟ କ'ଣ? ତେଣୁ ଶିବ କହିଲା, ଏ ଗର୍ଦ୍ଧବ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ, ପୁଣି ଏହି ରୋଟି ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଲାନ୍ତ ହେବା ଲୋକମାନେ ପାନ କରିବେ। ତେବେ ରାଜା କହିଲେ, ତୁମ୍ଭ ପ୍ରଭୁର ପୁତ୍ର କାହିଁ? ତହିଁରେ ଶିବ ରାଜାଙ୍କୁ କହିଲା, ଦେଖନ୍ତୁ, ସେ ଜିରୁସାଲମରେ ଅଛନ୍ତି, କାରଣ ସେ କହିଲେ, ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ। ଏଥିରେ ରାଜା ଶିବକୁ କହିଲେ, ଦେଖ, ମଫିବସତ୍ର ସର୍ବସ୍ୱ ତୁମ୍ଭର ହେଲା। ତେଣୁ ଶିବ କହିଲା, ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୋ ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ। ଏଥିତାରେ ଦାଉଦ ରାଜା ବହୁରିମ୍ରେ ଉପସ୍ଥିତ ହୁଅନ୍ତେ ଦେଖ, ସାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ସିମି, ସେ ଗେରାର ପୁତ୍ର। ସେ ବାହାରି ଆସିବା ବେଳେ ସାପ ଦେଉ ଦେଉ ଆସିଲା, ଆଉ ସେ ଦାଉଦଙ୍କୁ ଓ ଦାଉଦ ରାଜାଙ୍କର ସବୁ ଦାସଙ୍କୁ ପଥର ପକାଇଲା। ସେତେବେଳେ ସମସ୍ତ ଲୋକ ଓ ସମସ୍ତ ବୀର ତାଙ୍କର ଦକ୍ଷିଣରେ ଓ ବାମରେ ଥିଲେ। ପୁଣି ସିମି ସାପ ଦେଇ ଏପରି କହିଲା, ଆରେ ରକ୍ତପାତି ମନୁଷ୍ୟ, ଆରେ ପାପଧମ ଲୋକ, ଦୂର ଦୂର, ଯାହାର ପଦରେ ତୁ ରାଜ୍ୟ କରିଥିଲୁ ସେହି ସାଉଲ ବଂଶର ସମସ୍ତ ରକ୍ତପାତର ପ୍ରତିଫଳ ତୋତେ ସଦାପ୍ରଭୁ ଦେଉଅଛନ୍ତି। ପୁଣି ସଦାପ୍ରଭୁ ତୋର ପୁତ୍ର ଅବସାଲମ ହସ୍ତରେ ରାଜ୍ୟ ସମର୍ପଣ କରିଅଛନ୍ତି, ଆଉ ଦେଖ, ତୁ ତ ନିଜ ଦୁଷ୍ଟତାରେ ଧରା ପଡ଼ିଅଛୁ, କାରଣ ତୁ ରକ୍ତପାତି ମନୁଷ୍ୟ। ସେତେବେଳେ ସରୁଆର ପୁତ୍ର ଅଭିଷୟ ରାଜାଙ୍କୁ କହିଲା, ଏ ମଲା କୁକୁରଟା କାହିଁକି ମୋ ପ୍ରଭୁ ମହାରାଜାଙ୍କୁ ସାପ ଦେବ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇଯାଇ ତାହାର ମୁଣ୍ଡ କାଟି ପକାଏ। ତହିଁରେ ରାଜା କହିଲେ, ହେ ସରୁଆର ପୁତ୍ରମାନେ, ତୁମ୍ଭମାନଙ୍କ ସଙ୍ଗେ ମୋର କି କଥା? ସେ ତ ସାପ ଦେଉଅଛି, ପୁଣି ଦାଉଦକୁ ସାପ ଦିଅ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି, ଏଥିପାଇଁ କିଏ କହିବ ତୁମେ କାହିଁକି ଏପରି କଲ? ଆହୁରି ଦାଉଦ ଅଭିଷୟକୁ ଓ ଆପଣଙ୍କ ଦାସ ସମସ୍ତଙ୍କୁ କହିଲେ, ଦେଖ, ମୋର ଔରସରୁ ଜାତ ମୋର ପୁତ୍ର ମୋର ପ୍ରାଣ ନେବାକୁ ଚାହୁଁଅଛି, ତେବେ ଏ ବିନ୍ୟାମିନ ଲୋକ କି ଏବେ ତତ୍ତ୍ୱଧିକ ନ କରିବ? ତାକୁ ଛାଡ଼, ସେ ସାପ ଦେଉ, କାରଣ ସଦାପ୍ରଭୁ ତାହାକୁ ଅନୁମତି ଦେଇଅଛନ୍ତି। ହୋଇପାରେ ମୋ ପ୍ରତି କୃତ ଏ ଅପରାଧକୁ ସଦାପ୍ରଭୁ ଦୃଷ୍ଟିପାତ କରିବେ ଓ ଆଜି ତାହାର ଦତ୍ତ ସାପ ପରିବର୍ତ୍ତରେ ସଦାପ୍ରଭୁ ମୋହର ମଙ୍ଗଳ କରିବେ। ଏହି ରୂପେ ଦାଉଦ ଓ ତାଙ୍କର ଲୋକମାନେ ପଥ ଦେଇ ଗଲେ। ପୁଣି ସିମି ତାଙ୍କ ପାଖେ ପାଖେ ପର୍ବତ ପାର୍ଶ୍ୱ ଦେଇ ଚାଲିଲା, ପୁଣି ଚାଲୁ ଚାଲୁ ସାପ ଦେଲା ଓ ତାଙ୍କୁ ପଥର ଓ ଧୂଳି ପକାଇଲା। ଏଉତାରେ ରାଜା ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ କ୍ଲାନ୍ତ ହୋଇ ଆସିଲେ, ପୁଣି ସେଠାରେ ସେମାନେ ବିଶ୍ରାମ କଲେ। ଏଥିମଧ୍ୟରେ ଅବସାଲମ ଓ ତାହାର ସଙ୍ଗେ ଅହିଥପୋଲ ଓ ସମସ୍ତ ଇସ୍ରାଏଲୀୟ ଲୋକ ଜେରୁସାଲମକୁ ଆସିଲେ। ପୁଣି ଦାଉଦଙ୍କର ମିତ୍ର ଅର୍କ୍ୟ ହୁସୟ ଅବସାଲମ ନିକଟକୁ ଆସନ୍ତେ, ହୁସୟ ଅବସାଲମକୁ କହିଲା, ମହାରାଜ ଚିରଜୀବୀ ହୁଅନ୍ତୁ, ମହାରାଜ ଚିରଜୀବୀ ହୁଅନ୍ତୁ। ତହିଁରେ ଅବସାଲମ ହୁସୟକୁ କହିଲା, ତୁମ୍ଭ ମିତ୍ର ପ୍ରତି ତୁମ୍ଭର କି ଏହି ଦୟା? ତୁମେ କାହିଁକି ଆପଣ ମିତ୍ର ସଙ୍ଗରେ ଗଲ ନାହିଁ? ହୁସୟ ଅବସାଲମକୁ କହିଲା, ତାହା ନୁହେଁ, ମାତ୍ର ସଦାପ୍ରଭୁ ଓ ଏହି ଲୋକମାନେ ଓ ସମୁଦାୟ ଇସ୍ରାଏଲ ଲୋକ ଯାହାଙ୍କୁ ମନୋନୀତ କଲେ ମୁଁ ତାଙ୍କରି ହେବି ଓ ତାଙ୍କ ସଙ୍ଗେ ମୁଁ ରହିବି, ପୁନଶ୍ଚ ମୁଁ କାହାର ସେବା କରିବି? ମୁଁ କି ତାଙ୍କ ପୁତ୍ର ସାକ୍ଷାତରେ ସେବା କରିବି ନାହିଁ? ମୁଁ ଯେପରି ତୁମ୍ଭ ପିତାଙ୍କ ସାକ୍ଷାତରେ ସେବା କରିଅଛି, ସେପରି ଆପଣଙ୍କ ସାକ୍ଷାତରେ ମଧ୍ୟ କରିବି। ସେତେବେଳେ ଅବସାଲମ ଅହିଥପୋଲକୁ କହିଲା, ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ? ଏ ବିଷୟରେ ତୁମ୍ଭେ ମନ୍ତ୍ରଣା ଦିଅ। ତହିଁରେ ଅହିଥପୋଲ ଅବସାଲମକୁ କହିଲା, ତୁମ୍ଭ ପିତା ଗୃହ ଯଜ୍ଞ ନିମନ୍ତେ ଆପଣାର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ିଯାଇଅଛନ୍ତି, ତୁମ୍ଭେ ସେମାନଙ୍କର ସହବାସ କର। ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହୋଇଅଛ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ, ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ। ଏଉତାରେ ଲୋକମାନେ ଅବସାଲମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ପ୍ରସାରିଲେ, ତେଣୁ ଅବସାଲମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପତ୍ନୀମାନଙ୍କ ସହବାସ କଲା। ସେ ସମୟରେ ଅହିଥପୋଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଉତ୍ତର ପାଇବା ତୁଲ୍ୟ ଥିଲା। ଦାଉଦ ଓ ଅବସାଲମ ଉଭୟଙ୍କ ପ୍ରତି ଅହିଥପୋଲର ସମସ୍ତ ମନ୍ତ୍ରଣା ଏହି ପ୍ରକାର ଥିଲା।